ନମସ୍କାର। ଶୁଣିବା ସୁପ୍ରସିଦ୍ଧ ପ୍ରାବନ୍ଧିକ ସମାଲୋଚକ ଚିତ୍ତରଞ୍ଜନ ଦାସଙ୍କର ଆତ୍ମକଥା ମିତ୍ରସ୍ୟ ଚକ୍ଷୁଷା। ଜଣେ ମଣିଷର ଅସଲ ଡୋର ହେଉଛି ତାର ପରିବାର ବୋଧ। ସେ ଜନ୍ମ ହେବା ବେଳକୁ ଏକ ପରିବାର ହିଁ ତା ଲାଗି ଡୋରଗୁଡ଼ିକୁ ସଜାଡ଼ି ଅପେକ୍ଷା କରି ରହିଥାଏ। ତାକୁ ମୋର କରି ପାଇବା ନିମନ୍ତେ କେତେ କେତେ ମଣିଷ ଅପେକ୍ଷା କରି ରହିଥାନ୍ତି। ଆଖିଟିଏ ପାଇ ପୃଥିବୀକୁ ଅଣାଇବାକୁ ସମର୍ଥ ହେବା ମାତ୍ରକେ ହିଁ ମାୟା ଲାଗି ଲାଗି ଯାଉଥାଏ। ସତକୁ ସତ ଆଦୌ କିଛି ହେଲେ ଛାଡ଼ୁନଥାଏ, କେବଳ ପରିଧିଟା ହିଁ ବଢ଼ିବାରେ ଲାଗିଥାଏ। ପରିଧିଟା ବଢ଼ିଲେ ଅନେକ ମଣିଷ କାହିଁକି ଛାନିଆ ହୁଅନ୍ତି କେଜାଣି। ଏବଂ ଯେଉଁମାନେ ଏଇ ମାୟାକୁ ଛିନ୍ନ ଭିନ୍ନ କରି ମାୟାବାଦର ଗୋଟିଏ ସିଦ୍ଧାନ୍ତକୁ ମୁଣ୍ଡରେ ମୁଣ୍ଡାଇ ବଜାରକୁ ବାହାରି ଯାଆନ୍ତି, ସେମାନେ ମଣିଷର ମଣିଷ ସହିତ ଲାଗି ରହିଥିବା ଡୋରଗୁଡ଼ିକୁ ପ୍ରକୃତରେ କେତେ ଅଳ୍ପ ବୁଝନ୍ତି। ନିଜ ଭିତରେ କେଉଁଠାରେ ଅସଲ ଡୋରଟି ଛିଣ୍ଡି ଯାଇଥାଏ ବା ଅସଲ ଆଖିଟି ହଜିଯାଇଥାଏ ବୋଲି ହୁଏତ ସେମାନେ ବାହାରେ ମଧ୍ୟ ଆଦୌ କିଛି ହେଲେ ଯୋଡ଼ିପାରନ୍ତି ନାହିଁ। ସେଇ ଯୋଡ଼ି ନ ପାରିବାର ଏଇ ଅସମର୍ଥତାକୁ ସିଦ୍ଧାନ୍ତୀମାନେ ଅନେକ ସମୟରେ ବୈରାଗ୍ୟ ବୋଲି କହିଥାନ୍ତି। ଭାରତବର୍ଷର ଗାଁମାନଙ୍କରେ ପରିବାରର ଗଠନଟା ଏକାବେଳକେ ମାଟିଟାର ଗୁଣରୁ ଏପରି ଯେ ଏଠି ଏକୁଟିଆ ଲାଗିବାଟା ପ୍ରକୃତରେ ସତେବା ଏକ ନିଷିଦ୍ଧ ବ୍ୟାପାର ହୋଇ ରହିଥାଏ। ଆମ ନିଜ ଘରଟା ହିଁ ଆମକୁ କେବେ ହେଲେ ଏକୁଟିଆ ନ ଲାଗିବା ପାଇଁ ସତକୁ ସତ ଏକ ରକ୍ଷା କବଚ ପରି ହୋଇ ରହିଥିଲା। ବାପା, ବୋଉ, ବଡ଼ମା, ବଡ଼ବାପା ଆଉ ବୋଉ, ତା ସହିତ ଆମେ ଭାଇମାନେ ମିଶି ଛଅ ଜଣ ଏବଂ ଭଉଣୀ ତିନି ଜଣ। ମାୟା ଛାଡ଼ିଯିବାର ଅଥବା ଏଇ ସଂସାରକୁ ମିଛ ଓ ମାୟା ବୋଲି କହିବାର କୌଣସି କାରଣ ନଥିଲା। ଏଇଟା ଆମ ଘର, ସେଇଟା ତାଙ୍କ ଦାଣ୍ଡ, ଏଇଟା ଆମ ବାରି ଓ ସେଇଟା ତାଙ୍କ ତୋଟା ବୋଲି କହିବାର ଚଳଣିଟିଏ ରହିଥିଲା ସିନା। ମାତ୍ର ବାଡ଼ ଥାଇ ମଧ୍ୟ କୌଣସି ବାଡ଼ ପଡ଼ିନଥିଲା। ଅନ୍ତତଃ ପିଲାଙ୍କ ସକାଶେ ଆଦୌ କେଉଁଠାରେ ହେଲେ କୌଣସି ବାଡ଼ ନଥିଲା। ନିଜ ଘର ଭିତରୁ ବାହାରିଲେ ଏତେ ବଡ଼ ଦୁଆର, ସେଇ ଦୁଆର କାହାରି ନୁହେଁ ଏବଂ ସମସ୍ତଙ୍କର। ସେଇ ଦୁଆରେ ସବୁ ଘରର ପିଲାମାନେ ଏକାଠି ହୁରୁମା ହୁଅନ୍ତି, ସମସ୍ତଙ୍କ ପାଇଁ ପନ୍ଥେଇ ଖୋଳା ହୁଏ, ସବୁ ଝିଅଙ୍କର ଚାନ୍ଦ ପୂଜା ହୁଏ। ସେଇ ସାହିଟା ଭିତରେ ଗୋଟାଏ କାହା ଘରେ ରଜ ହେଁସ ପଡ଼େ, ବାରିପଟକୁ ଗଲେ ପୋଖରୀ, ସେଇଟା ସାହିଯାକର, ଘୁଅବଣ ବି ସମସ୍ତଙ୍କର। ସେଇ ବାରିଆଡ଼େ କେଉଁଠି କେତେଟା ପଥର କେଉଁ ଭଟ ଅମଳରୁ ପଡ଼ିଥିବା ଜାଗାରେ ଆମେ ପିଲାମାନେ ଲୁଚିକରି ତାସ୍ ଖେଳୁଥିଲୁ, ମିଛିମିଛିକା ଦୋକାନ କରୁଥିଲୁ ଅଥବା ମିଛିମିଛିକା ଭାତ ତୁଣ ରାନ୍ଧୁଥିଲୁ। ନିସ୍ତବ୍ଧ ଖରାବେଳେ ସାହିର ଅପା ଓ ଭାଉଜମାନେ କେଉଁଠି କା ପିଣ୍ଡାରେ ବସି କାଞ୍ଜିପଟା କିମ୍ବା ମାଗଣ ଖେଳରେ ବି ବସିଯାଉଥିଲେ। ଆଡ଼ ହେବା ପ୍ରବଳ ଥିଲା ସତ, ମାତ୍ର କିଏ କାହାଠାରୁ କେତେ ଦୂର ହୋଇ କେତେବେଳେ ନିଜକୁ ନେଇ ଅଲଗା କ'ଣଟିଏ ଭାବିବା ବିଶେଷ ସମ୍ଭବ ନଥିଲା। ଦାଣ୍ଡକୁ ଆସିବାକୁ ହେଲେ ତୁମକୁ ମେଲା ବାଟ ଦେଇ ଆସିବାକୁ ପଡ଼ିବ, ସେଇ ମେଲାଟା ସମସ୍ତଙ୍କର। ଚାଳରେ ଗୋଟାଏ ଦୁଇଟା ସବାରୀ ଟଙ୍ଗା ହୋଇଥିବ, ଯାହା ଘରେ ବଳକା ମର୍ଦ୍ଦମାନେ ଅଛନ୍ତି ଓ ଘରେ ଯଥେଷ୍ଟ ଜାଗା ନାହିଁ, ସେମାନେ ରାତିରେ ମେଲାରେ ଶୋଇବେ। ଦାଣ୍ଡକୁ ବାହାରି ଡାହାଣକୁ ଗଲେ ଦଧିବାବନ ଠାକୁରଙ୍କ ମନ୍ଦିର ଓ ବାଆଁଡ଼େ ଗଲେ ଦୋଳମୁଣ୍ଡେଇ, ସେଠାରେ ମହାଦେବ କରଞ୍ଜେଶ୍ୱରଙ୍କ ମନ୍ଦିର। ଦୋଳ ଠାକୁରଙ୍କର ବେଦୀଟି ମଧ୍ୟ ସେଇଠି, ବହୁ ଲୋକଙ୍କର ବସା ଉଠାର ଜାଗା, ରାତିରେ ଶୋଇବା ସ୍ଥାନ। ସେଇ ଚଉଛକିରୁ ରାସ୍ତାମାନ ଗାଁର ବିଭିନ୍ନ ସାହିକୁ ଚାଲିଯାଉଛି। ଛକର ଅସଲ ସନ୍ତକଟା ହେଉଛି ସେଇ ବିଶାଳ ବରଗଛଟି, କେଉଁ ପୁରୁଷରୁ ସେହିପରି ବିଶାଳ ହୋଇ ଛିଡ଼ା ହୋଇଛି। ଏବେ ଗାଁର ନିମ୍ନ ପ୍ରାଥମିକ ସ୍କୁଲଟି ସେଇ ଜାଗାରେ, ଡାକଘର ଓ ଯୁବକ ସଂଘ ବି ସେଇଠି। ଗାଁରେ ଜାତି ରହିଛି, ପାରମ୍ପରିକ ଦୂରତା ବି ରହିଛି, ତଥାପି ବାସ୍ତବ ଓ ସାମୂହିକ ଜୀବନର ନାନା ସମ୍ବନ୍ଧ ଡୋରରେ ସମସ୍ତେ ଏପରି ଅଭ୍ୟସ୍ତ ଯେ ଆପଣକୁ ଅପର ସମସ୍ତଙ୍କଠାରୁ ଭିନ୍ନ ବୋଲି ଭାବିବା ପାଇଁ କୌଣସି ଅବକାଶ ନାହିଁ। ଆର୍ଥିକ ଭୋଗବାଞ୍ଛା ଏବଂ ସାମାଜିକ ଭାବନାର କ୍ଷେତ୍ରରେ ଗାଁର ମଣିଷମାନେ ଭାରି ଅଲଗା ହୋଇ ରହିଥିଲେ ମଧ୍ୟ ଭାବଗତ ବହୁସ୍ତର ତଥା ଅବସରରେ ତଥାପି ପରସ୍ପର ସହିତ କେତେ ଯୋଡ଼ି ହୋଇ ରହିଛନ୍ତି। ଏଥିରୁ ଏହି କଥାଟିର ସୂଚନା ମିଳିଯାଉଛି ଯେ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରଗୁଡ଼ିକର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକ ସମସ୍ତଙ୍କ ସକାଶେ ଉପଲବ୍ଧି ହୋଇଗଲେ ମଧ୍ୟ ତଥାପି ଏକ ସହମତିର ଆବଶ୍ୟକତା ଅବଶ୍ୟ ରହିଥିବ। ଯାହାର ଅଭାବ ଥିଲେ ଜୀବନ ତଥାପି ଭାରି ଖଣ୍ଡିଆ ପରି ଅନୁଭୂତ ହେଉଥିବ ଏବଂ ସବୁକିଛି ସମ୍ପୂର୍ଣ୍ଣ ଆଖିଦୃଶିଆ ଭାବରେ ଥାଇ ମଧ୍ୟ ମଣିଷମାନେ ତଥାପି ଅଲକ୍ଷଣା ହୋଇ ରହିଥିବେ। ମୁଁ ଆମ ଗାଁର ଯେଉଁ ସମୟଟିର କଥା କହୁଛି ସେତେବେଳେ ଗାଁର ବେଶ ବହୁତ ମଣିଷ ସହରରେ ଜୀବିକାର୍ଜନ କରୁଥିଲେ ସିନା, ମାତ୍ର ସେମାନଙ୍କର ଜୀବନର ଅସଲ ନାଟିକାଗୁଡ଼ିକ ଗାଁରେ ହିଁ ରହିଥିଲା। ବାହାଘର ବ୍ରତଘର ସବୁକିଛି ଗାଁରେ ହେଉଥିଲା। ରଜ ବା ଦଶହରାକୁ ପ୍ରବାସୀମାନେ ସମସ୍ତେ ଗାଁରେ ଆସି ଠୁଳ ହୋଇଯାଉଥିଲେ। କଟକ ବା ବାହାରେ ଆଉ କେଉଁଠି ପଢ଼ୁଥିବା ପିଲାମାନେ ଛୁଟିରେ ଆସି ଗାଁରେ ଥିଏଟର କରୁଥିଲେ। ପର୍ବକୁ ଗାଁକୁ ଅର୍ଥାତ୍ ଘରକୁ ନ ଆସି ପାରୁଥିଲେ ମନ ଭିତରେ ଭାରି ଖେଦ ରହିଯାଉଥିଲା। ମୋର ଯେତିକି ମନେ ପଡ଼ୁଛି ସେତେବେଳେ ଗାଁର ଜଣେ କେହି ଆପଣାର ଚାକିରି ଜାଗା କଟକରେ ଘର ବନାଇବେ ବୋଲି ଜମି ଖଣ୍ଡେ କିଣିବାର ଚିନ୍ତା ବି କରିନଥିଲେ। ସେତେବେଳେ ଭୁବନେଶ୍ୱରରେ ଘର ବନାଇବାର ପ୍ରଶ୍ନ ହିଁ ନଥିଲା। ଆମ ଗାଁର 50ରୁ ଉର୍ଦ୍ଧ୍ୱ ଘର ସେତେବେଳେ ଜାମସେଦପୁର ଟାଟା କାରଖାନା ସହିତ କର୍ମସଂସ୍ଥାନ ଦ୍ୱାରା ଯୋଡ଼ା ହୋଇ ରହିଥିଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ସେଠାରେ ସେତେବେଳେ ଜାମସେଦପୁରକୁ ଆମ ସ୍ଥାନୀୟ ଭାଷାରେ କାଳିମାଟି ବୋଲି କୁହାଯାଉଥିଲା। କେହି ଜଣେ ମଧ୍ୟ ସେଠାରେ ଘର କରି ରହିବା ବିଷୟରେ କଳ୍ପନା ବି କରୁନଥିଲେ। ଏକ ପରିବାର ବୋଧ ଗାଁକୁ ଅଭିଷିକ୍ତ କରି ରଖିଥିଲା ଏବଂ ସେହି ବୋଧଟି ନିଜ ଘର ସ୍ତରରେ ଆହୁରି ଅଧିକ ନିବିଡ଼ ହୋଇ ରହିଥିଲା। ଘରେ ବାପା ବୋଉ ଥିଲେ। ଜମିବାଡ଼ିରୁ ଫସଲ ଅମଳ ହୋଇ ଘରକୁ ଆସୁଥିଲା। ଘରକୁ ଯଥେଷ୍ଟ ହୋଇ ଚାଉଳ କଟକ ବି ଯାଉଥିଲା। ସାହିଯାକର ପୋଖରୀ ବ୍ୟତୀତ ଆମ ନିଜ ବାରିରେ ବି ପୋଖରୀଟାଏ ଥିଲା, ଯେଉଁଥିରେ କି ଆମ ପିଲାମାନେ ଛୁଟିରେ ଘରକୁ ଆସିବା ସମୟରେ ହିଁ ମାଛ ମରା ହେଉଥିଲା। ବାପାଙ୍କୁ ବେଢ଼ି ଆମେ ସମସ୍ତେ ଏକାଠି ଏକାବେଳକେ କେତେଟା ଥାଳି ଓ କେତେଟା କଂସାରୁ ଯାହାକୁ ଆହାର କରୁଥିଲୁ, ସେଥିରେ କ୍ଷୁଧାଜନିତ ଉଦରପୂର୍ତ୍ତି ଅପେକ୍ଷା ଏକ ଅବର୍ଣ୍ଣନୀୟ ଭାବସଂଗତି ହିଁ ଅନେକ ଅଧିକ ପରିମାଣର ରହିଥିଲା। ସତେବା ଏକ ସାଂସ୍କୃତିକ ସ୍ତରରେ ଉତ୍ତୋଳିତ ହୋଇ ରହିଥିଲା। ତଥାପି ସେହି ଘର ଆମକୁ କେବେ ହେଲେ ବାନ୍ଧି ରଖିବାକୁ ଚେଷ୍ଟା କରୁନଥିଲା। ଜାଗ୍ରତ ଜୀବନରେ ଅଧିକାଂଶ ସମୟ ଆମ ସାଙ୍ଗମେଳରେ କଟାଇ ଦେଉଥିଲୁ। ଆଦୌ କୌଣସି ଔପଚାରିକତା ନ ରଖି ଆମେ ଖାଇବାର ସମୟ ହେଲେ ୟା ତ୍ୟା ଘରେ ଯାଇ ଖାଇଦେଉଥିଲୁ। ଘର ଲୋକେ କାହିଁକି ଘରକୁ ଆସି ଖାଇଲୁ ନାହିଁ ବୋଲି କେବେ ହେଲେ ଆପତ୍ତି କରୁନଥିଲେ। ହଠାତ୍ ନିଷ୍ପତ୍ତି ହୋଇ କାହା ଘରେ କେଉଁଦିନ କେତେଟା ସାଙ୍ଗ ମିଶି ଭୋଜିଟାଏ ବି କରିପକାଉଥିଲୁ। ଯାହା ଘରେ ଭୋଜି ହେଉଥିଲା ସେହି ଘରର ମା ଓ ଖୁଡ଼ିମାନେ, ଦେଇ ଓ ଭାଉଜମାନେ କିପରି କେଡ଼େ ସ୍ୱତଃପ୍ରବୃତ ଭାବରେ ଆମ ପାଇଁ ଭୋଜି ରାନ୍ଧି ଦେଉଥିଲେ, ସହଜତାର ସେହିସବୁ ଅନୁଭବ ଏକ ସମଗ୍ର ଜୀବନ ଦୃଷ୍ଟିରୁ ନିର୍ମାଣରେ କିପରି ମୂଳଦୁଆ ପରି କାର୍ଯ୍ୟ କରିଛି ସେ କଥାକୁ ପ୍ରମାଣ କରି ଦେଖାଇ ଦିଆଯାଇପାରିବ ନାହିଁ ସିନା, ତଥାପି ଅସ୍ୱୀକାର କରିହେବ ନାହିଁ। ଗାଁଟା ଯାକରେ କେଡ଼େ ସ୍ୱାଭାବିକ ଭାବରେ ଏକ 24 ଘଣ୍ଟିଆ ପରିବାର ବୋଧ ଏବଂ ନିଜର ପରିବାର ମଧ୍ୟରେ ତାହାର ପ୍ରତିଫଳନ ହେବ ହିଁ ହେବ। ଗୋଟାଏ ପରିବାର ଗୋଟାଏ ଗାଁକୁ ପ୍ରଭାବିତ କରିପାରିବ କି ନାହିଁ ସେ କଥା କେହି ବାଜି ରଖି କହିପାରିବେ ନାହିଁ। ମାତ୍ର ଗାଁଟିର ନିତ୍ୟ ପ୍ରାତ୍ୟହିକ ଶରୀରକୁ ବେଢ଼ କରି ରହିଥିବା ଜଳବାୟୁର ଛାପ ପରିବାର ଉପରେ ପଡ଼ିବ ହିଁ ପଡ଼ିବ। ପରିବାର କହିଲେ ଜୀବନର ଏକ ଅତ୍ୟାବଶ୍ୟକ ଅଙ୍ଗ ରୂପେ ବିକଶିତ ହୋଇ ଆସୁଥିବା ଏକ ପରିବାର ବୋଧକୁ ଯେ ସବା ଆଗ ବୁଝାଇବ, ଗାଁର ପିଲା ହିସାବରେ ଆମକୁ କେହି ସେ କଥା ଉପଦେଶ ଦେଇ ଆଦୌ ଶିଖାଇ ଦେଇନଥିଲେ। ଆମେ କୌଣସି ଶାସ୍ତ୍ରରୁ ମଧ୍ୟ ସେ କଥା ପଢ଼ି ଜାଣିନଥିଲୁ। ଗାଁର ଆତ୍ମିକ ଗହଣରେ ଏପରି କିଛି ରହିଛି ଯାହାକି ଆମକୁ ପିଲାଦିନରୁ ହିଁ ସେହି ଅନୁସାରେ ମଣ କରି ଆଣିଥିଲା। ସତେ ହେବା ଏକ ଅନ୍ତର୍ଗତ ତାଲିମ ଦେଇ ଆସିଥିଲା। ସେତେବେଳେ ମଣିଷମାନେ ବେଶୀ ପାଠ ପଢ଼ିନଥିଲେ। ସାନ ଗାଁଟି ଭିତରେ ସେମାନଙ୍କ ଭିତରେ ତାହାର ସବୁକିଛିର ଆତଜାତ ହେଉଥିଲା। କ'ଣ ସେଇଥି ସକାଶେ ସେମାନଙ୍କ ହୃଦୟରେ ରହିଥିବା ଆଖିଗୁଡ଼ାକ ସେଇ ଗାଁଟିର ନିୟତି ଭିତରେ ହିଁ ଏତେ ନିବିଡ଼ ଭାବରେ ବାନ୍ଧି ରହୁଥିଲା କି? ସେ ଗାଁ ଆଜି କାହିଁକି ସେହିପରି ହୋଇ ରହିଲା ନାହିଁ ବୋଲି କହି ମୁଁ କେବେ ହେଲେ ବିଳାପ କରିନାହିଁ। ମାତ୍ର ପିଲାଦିନର ଗହଣ ପାତ୍ରରେ ପିଲାଦିନେ ମୋ ଗାଁ ଅତ୍ୟନ୍ତ ଅକୃପଣ ଭାବରେ ଯାହା କିଛି ଭରି ଦେଇଥିଲା, ପରବର୍ତ୍ତୀ ବର୍ଷମାନଙ୍କରେ ଯାବତୀୟ ସଂସାର ଏବଂ ସମ୍ବନ୍ଧ ବଣିଜରେ ତାହା ହିଁ ଯେ ମୋତେ ସବୁଠାରୁ ଅଧିକ ହିମ୍ମତ ଦେଇଛି, ସେ କଥା ମୁଁ ଅବଶ୍ୟ ସ୍ୱୀକାର କରିବି। ମୋର ସମସ୍ତ ଜୀବନଟା ସତ୍ୟ ବା ସେଇ ସ୍ୱୀକୃତିର ହିଁ ଏକ ସନ୍ତକ ରୂପେ ବିକଶିତ ହୋଇଆସିଛି। ଶ୍ରୋତାବନ୍ଧୁ, ଏଇଠି ଆମେ ମିତ୍ରସ୍ୟ ଚକ୍ଷୁଷାର ପ୍ରଥମ ଭାଗ ସମାପ୍ତ କରୁଛୁ। ନମସ୍କାର, ଧନ୍ୟବାଦ।